विशेष करी शक्तिशाली जे जेमाने सां जेमानक मी बोधा जाने रखंदु द्वियतम द्वियत ब्रह्मान मध्य उत्तम नायक नायक रत्नगतिमान मम मोर संयस्य संयमान संज्ञातम जनक सैन तान सेमानक दलिनी मुखी ते
Thank you.
विस्मय किंतु प्रथमे भगवान सहित व्यवहार करना कहीं गुरुदेव कहान प्रदर्शन करेणु भगवान सहित प्रथम कहे आपण विस्मय विस्मदेव अच्छा विस्मदेव बहुत भयपुर कहला पांच वर्ष वृद्ध बयस होता तेणु सी विस्मदेव बहुत कथा वर्णना करीष्मदेव प्रकृत नाम था देवव्रत किंतु पिता को आनंद प्रदान करने पिता कहते तथापि से मनवासा लाइन विष्णुदेव कथा महाभारत वर्णना कर देवव्रत से गंगा पुत्र गंगा पुत्र देवव्रत नाम देव पुत्र गंगा देवी विवाह करते शांतनु को विष्णुदेव पिता हूँ शांतनु तेनाली शांतनु जब विवाह करते से गोटे कंडीशन था गंगा देवी जहाँ करेंगे अध्यक्ष करेंगे ना तेणु प्रति पुत्र पुत्र जन्म होती गंगा देवी जन्म की गंगा तेनाली पांच पुत्र घोषणा पर सात पुत्र घोषणा पर अष्ट वर्ष प्रदान तेणु जन्म से समय शांतनु मना कले तेणु प्रदान कर गंगा देवी से गंगा गंगा देवी तेणु पवित्र देवी तेणु पवित्र करती श्री गंगा देवी केवल नाम स्मरण कर पवित्र गंगा नाम पवित्र गंगे सरस्वती नर्मदे से कैसी सन्न गुरु प्रसिद्ध भारत वर्ष नदी पर नाम भारत पंचम सुंदर से सब नदी मान वर्णना कर नदी मान के पवित्र स्मरण पवित्र वासुदेव कथा प्रश्न पुरुषा पुना वक्ता पुचक श्रोत्र तत्पाद श्रेणी कथा भगवान संबंध में यदि किए जड़े समर्पित प्रश्न कथा वासुदेव कथा प्रश्न पुरुषास्त्री पुनाति तीन प्रकार व्यक्ति पवित्र हो जाते पुरुषास्त्री पुनाति ये कैसे माने ना वक्ता वक्ता कहे अटल कहे वक्ता ये वक्ता के कहे भगवान ये भगवान कथा कहे वक्ता पृच्छकम पुच्छकम कहे ये प्रश्न पचारण भगवान विश्व जाने के जाने पुच्छकम श्रोत्र जो मैंने श्रवण करेंगे तेणु वक्ता पुच्छक श्रोत्र तत्पाद श्रेणी कथा जो भाव में भगवान पार्थपुर निर्गत गंगा देवी त्रिलोक पवित्र करूँगी गंगा देवी स्वर्ग अच्छा पृथ्वी अच्छा पाताल लोक अच्छा तेणु भाव गंगा देवी त्रिलोक पवित्र करेणु सी देवव्रत सी देवव्रत सी पिता का किंतु शांतनु से सत्यवती प्रति आकर्षित हो सत्यवती विषय वर्णना कर दिगर कन्या किंतु सब संग कर महान ऋषि पराशर ऋषि व्यासदेव को जन्म कर व्यासदेव जाते पिता व्यासदेव ତେଣୁ ସେ ସମୟରେ ସତ୍ୟକୁ ବିବାହ କରିନଥିଲେ ଅବିବାହିତ ଥିଲେ, କିନ୍ତୁ ପରାଶରଙ୍କ ସମ୍ପର୍କ ଫଳରେ ତାଙ୍କ ଶରୀରରୁ ଯେଉଁ ଦୁର୍ଗନ୍ଧ ବାହାରିଥିଲା, ମତ୍ସ୍ୟ ଗନ୍ଧ ବାହାରିଥିଲା, ସେ ଯେଉଁ ବର୍ତ୍ତମାନ ତାଙ୍କ ସୁଗନ୍ଧି ବାହାରିଲା ତାଙ୍କ ଶରୀରରୁ, କେତେ ଯୋଜନା ପର୍ଯ୍ୟନ୍ତ ତାଙ୍କ ଶରୀରରୁ ସେ ସୁଗନ୍ଧି ବାହାରିଥିଲା, ତେଣୁ ସେ ସୁଗନ୍ଧି ଆକୃଷ୍ଟ ହେଇକି ଶାସନ ତାଙ୍କୁ ବିବାହ କରିବା ପାଇଁ, କିନ୍ତୁ ସେ ସତ୍ୟବତୀର ପିତା ସେ ପରିଶ୍ରମ କରିଥିଲେ ଯେ ମୋର ଯଦି କନ୍ୟା କନ୍ୟାର ଜାତକରେ ରହିଛି ଯେ ରାଣୀ ହେବ ଏବଂ ତା ପୁତ୍ର ମଧ୍ୟ ରାଜା ହେବ, କିନ୍ତୁ ଆପଣଙ୍କର ଜଣେ ପୁତ୍ର ଅଛନ୍ତି, ତେଣୁ ମୋର କନ୍ୟାକୁ ଆପଣ ବିବାହ କରିବେ, ତାଙ୍କର ପୁତ୍ର ଆଉ ସେ ରାଜା ହେଇପାରିବେ ନାହିଁ, ତେଣୁ ସେଥିରେ ଯଦି ଆପଣ ରାଜି ହେବେ ତାହେଲେ ମୁଁ ଆପଣଙ୍କ କନ୍ୟା ପିଲା ଦେବି ବିବାହ କରିବି, କିନ୍ତୁ ଆପଣ ଚାହୁଁନଥିଲେ ତାଙ୍କ ଜ୍ୟେଷ୍ଠ ପୁତ୍ର ନଖମ ଆଉ ଜଣେ କନିଷ୍ଠ ପୁତ୍ରକୁ ରାଜି କରିବେ, ତେଣୁ ସେ ସେଥିରେ ରାଜି ହେଉନଥିଲେ, କିନ୍ତୁ ତାଙ୍କ ମନ ଦୁଃଖ ଥିଲା ଯାଇ ଦେବବ୍ରତ ଜାଣିପାରିକି ସେ ଯାଇକି ପ୍ରତିଜ୍ଞା କଲେ, ସେ କନ୍ୟାଙ୍କର ପ୍ରତିଜ୍ଞା ଯାଇ କହିଲେ ଯେ ମୁଁ ରାଜ୍ୟ ଗ୍ରହଣ କରିବି ନାହିଁ, କହିଲେ ତାଙ୍କ ପିତା କହିଲେ ତମେ ରାଜ୍ୟ ଗ୍ରହଣ କଲେ କ'ଣ ହେବ, ତମେ ଯଦି ବିବାହ କରିବ ତମର ପୁତ୍ର ହେବ, ସେ କହିଲେ ରାଜ୍ୟ ତାଙ୍କର ହେବ, ତେଣୁକରି ସେ ପ୍ରତିଜ୍ଞା କଲେ, ପ୍ରତିଜ୍ଞା କଲେ ଯେ ମୁଁ ବିବାହ କରିବି ନାହିଁ, ତେଣୁ ସେ ଦିନରେ ସେ ଭୀଷ୍ମ ପରିଚିତ ହେଲେ, ଭୀଷ୍ମ ଦୃଢ଼ ପ୍ରତିଜ୍ଞା ସେ ଥିଲେ ଭୀଷ୍ମ, ପରେ ଗୋଟେ ଅବସ୍ଥା ଆସିଥିଲା ଯେତେବେଳେ ତାଙ୍କର ଗୁରୁଦେବ କହିଲେ ବିବାହ କର, ଅମ୍ବା ଅମ୍ବିକା ଏବଂ ଅମ୍ବାଳିକା ତିନି ଜଣ ପାଖରେ ଆସିଥିଲେ, କାରଣ ସେଇ ବର୍ଷରେ ଶାନ୍ତଙ୍କର ଯେଉଁ ସତ୍ୟବତୀଙ୍କର ପୁତ୍ର ହୋଇଥିଲେ ଦୁଇ ଜଣ ବିଚିତ୍ର ବ୍ୟକ୍ତି ଏବଂ ଆଉ ଲେଖେ ଦୁଇ ଜଣ ଥିଲେ, ତେଣୁ ତାଙ୍କ ଭିତରୁ ଯିଏ ତାଙ୍କ ବିବାହ କରିବା ପାଇଁ ଏ ଦୁଇ ଜଣ ପୁଣି ଆସିଥିଲେ ଅମ୍ବା ଅମ୍ବିକା ଏବଂ ଅମ୍ବାଳିକା, ତାଙ୍କର ଦୁଇ ଜଣ ପୁତ୍ରରୁ ଗୋଟିଏ ପୁତ୍ର ମୃତ୍ୟୁବରଣ କରିଯାଇଥିଲେ ଆଉ ଜଣେ ଥିଲେ ବିଚିତ୍ର ଥିଲେ, ଏ ଅମ୍ବାଳିକା ଅମ୍ବା ଅମ୍ବିକା ଏବଂ ଅମ୍ବାଳିକା ତିନି ଜଣ ଭିତରୁ ଜଣେ ଚାହୁଁଥିଲେ ଯେହେତୁ ଭୀଷ୍ମଦେବ ତାଙ୍କ ଆଣିକି ଆସିଥିଲେ ତାଙ୍କ ହାତରେ ଥିଲେ, ତେଣୁ ସେ ଚାହୁଁଥିଲେ ଭୀଷ୍ମଦେବଙ୍କୁ ବିବାହ କରିବା ପାଇଁ, କିନ୍ତୁ ଭୀଷ୍ମଦେବ ଯେହେତୁ ପ୍ରତିଜ୍ଞା କରିଛନ୍ତି ସିଏ ମନା କରିଥିଲେ, ତାପରେ ସେ ପୁଣି ଯାଇକିରି ତାଙ୍କ ଗୁରୁଦେବ ଭୀଷ୍ମଦେବଙ୍କ ଗୁରୁଦେବ ପରଶୁରାମଙ୍କୁ କହିଲେ, ପରଶୁରାମ ମଧ୍ୟ ତାଙ୍କୁ ଅନୁରୋଧ କଲେ ତେଣୁ ନିର୍ଦ୍ଦେଶନା ବିବାହ କର, ସେ କିନ୍ତୁ ମାନିଲେ ନାହିଁ, ଗୁରୁଦେବ ସହିତ ଯୁଦ୍ଧ କରିବାକୁ ପଡ଼ିଲା, ଯାହା ଏହିଭଳି ଭାବରେ ବହୁତ କଥା ରାଜ୍ୟ ବର୍ଣ୍ଣନା କରାଯାଇଛି ଭୀଷ୍ମଦେବ ବିଷୟରେ, ତେଣୁ ଯେହେତୁ ସେ ଏହିଭଳିଆ ପ୍ରତିଜ୍ଞା କରିଥିଲେ ସେଥିପାଇଁ ତାଙ୍କ ପିତା ଶାନ୍ତନୁ ତାଙ୍କ ଉପରେ ବହୁତ ଖୁସି ହୋଇକି ତାଙ୍କୁ ଏହି ବର ପ୍ରଦାନ କରିଥିଲେ ଯେ ତୁମେ ନଅ ଜଣଙ୍କ ପର୍ଯ୍ୟନ୍ତ ମୃତ୍ୟୁବରଣ କରିବ ନାହିଁ, ଏହିଭଳି ଭାବରେ ସେ ତାଙ୍କୁ ବର ପ୍ରଦାନ କରିଥିଲେ, ତେଣୁ ଭୀଷ୍ମଦେବ ପାଖାପାଖି 500 ବର୍ଷ ହୋଇଥିଲେ ମଧ୍ୟ ସେ ନ ଚାହିଁଲେ ମୃତ୍ୟୁବରଣ କରିବେ ନାହିଁ, ସ୍ୱାମୀ ଇଞ୍ଜିଆ ଛୋଟ ବ୍ୟବହାର କରାଯାଇଛି, ଯୁଦ୍ଧରେ ସେ ପରାଜୟ ହୁଅନ୍ତି ନାହିଁ ସ୍ୱାମୀ ଇଞ୍ଜିଆ, ତେଣୁ ସେଭଳି ଭାବରେ ଭବା ଦ୍ରୋଣାଚାର୍ଯ୍ୟ, ଦ୍ରୋଣାଚାର୍ଯ୍ୟ ହେଉଛନ୍ତି କିଏ ଆମେ କହୁଥିଲୁ, ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ସିଏ ହେଉଛନ୍ତି କାହାର ନା ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଭରଦ୍ୱାରଙ୍କ ପୁତ୍ର, ଭରଦ୍ୱାରଙ୍କର ପତ୍ନୀଙ୍କ ଗର୍ଭରୁ ଆସିନାହାନ୍ତି, ଭରଦ୍ୱାର ଲେଖିଲେ ଅପସରାମ ଦେଖି ତାଙ୍କ ବିଜେ ପାଇଥିଲା, କିନ୍ତୁ ସେ ଦାସ ହୋଇଥିଲେ ଭରଦ୍ୱାର ତାଙ୍କଠାରୁ ଆସିଥିଲେ, ସେ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ, ଏବଂ ସେହି ଭାବରେ ଭରଦ୍ୱାର ଏବଂ ଦ୍ରୁପଦଙ୍କର ପିତା ଯିଏକି ପ୍ରତିବନ୍ଧ ପ୍ରତିବିନ୍ଦ ତାଙ୍କ ନାଁ ଥିଲା, ସରି ତାଙ୍କ ନାଁ ଥିଲା କ'ଣ ନା ତାଙ୍କ ନାଁ ଥିଲା କୃଷକ, ପାଞ୍ଚାଳଶ ରାଜା ଥିଲେ ଦ୍ରୁପଦଙ୍କର ପିତା କୃଷକ ଥିଲେ, ଏବଂ ଦ୍ରୋଣାଚାର୍ଯ୍ୟ ହେଉଛନ୍ତି ଭରଦ୍ୱାରଙ୍କ ପୁତ୍ର, ଦ୍ରୁପଦେବ ଦ୍ରୋଣାଚାର୍ଯ୍ୟ ଏମାନେ ଦ୍ରୁପଦେବ ଭରଦ୍ୱାର କୃଷକ କୃଷକ ଏବଂ ଭରଦ୍ୱାର ଯେତେ ମିତ୍ର ଥିଲେ ସେଥିପାଇଁ ତାଙ୍କର ଦୁଇ ପୁତ୍ର ଦ୍ରୁପଦେବ ଦ୍ରୋଣାଚାର୍ଯ୍ୟଙ୍କ ମିତ୍ର ଥିଲେ, କିନ୍ତୁ ପରେ ଯେତେବେଳେ ଦ୍ରୋଣାଚାର୍ଯ୍ୟ ଯାଇଥିଲେ ଦ୍ରୁପଦ ପାଖକୁ କିଛି ଧନ ଆବଶ୍ୟକତା ପାଇଁ ଭ୍ରମଣ విశాఖపట్నం చక్రవర్తి తప్ప ఉపమానం పేరు చేయలేదు. విశ్వం మన దగ్గర చక్రవర్తి శత్రువు చేయలే. తను చక్రవర్తి పండవనాథులకు గౌరవనాథులకు విశేషం కదలే మన దగ్గర చక్రవర్తి పైనే గురు దక్షిణాచారం అంటే ఈ దృక్పథం పొందించుకుంటే చెప్పాను. గౌరవనే చెప్పి చెప్పాడు చెప్పాను తప్పలే పండవనే ఉన్న దృక్పథం పండుగ అంటే తేను దృక్పథం ఆధారే పంచాయతీ అధరాధ్యక్ష గ్రహణం కలిగి ద్రోణాచార్య అధరాధ్యక్ష గ్రహణం కలిగి ప్రధాన కొట్టే ఇది దృక్పథ తాకలో ఆవిరి శత్రుతా గడిగలా వ్యవసాయ యజ్ఞం పెట్టలే యో యజ్ఞలు దుష్టదున్న ఏమో ద్రౌపది వాయిలే దుష్టదున్న సే ద్రోణాచార్య హత్య కలిగే ఈ సంపదనే సే యజ్ఞం పెట్టలే. నేను ବର୍ତ୍ତମାନ ଦୃଷ୍ଟଦିନ ଆମକୁ କହିଥିଲେ ସେ ବର୍ତ୍ତମାନ ତା ପୂର୍ବ ଶ୍ଳୋକରେ ଯେ ଦୁର୍ଯ୍ୟୋଧନ ଯାଇଛି ତାଙ୍କ ଗୁରୁକୁ ସେ କହୁଛନ୍ତି ତାକୁ ଶିଷ୍ୟ ଦ୍ୱିମତା ଏ ଦ୍ୱିମତା କହିଲେ ଏଇ ଦୃଷ୍ଟଦିନ କଥା କୁହାଏ. ତେଣୁ ଦ୍ରୋଣାଚାର୍ଯ୍ୟ ଏଭଳି ଭାବରେ ସେ ଦ୍ରୋଣାଚାର୍ଯ୍ୟ ସେ ବହୁତ ମହାନ ଥିଲେ. କ'ଣ ଏଇ ଦୁର୍ଯ୍ୟ କ'ଣ ଧନୁବିଦ୍ୟା ଜାଣିଥିଲେ ସେ. ତେଣୁ ଦ୍ରୋଣାଚାର୍ଯ୍ୟ ପାଣ୍ଡବମାନଙ୍କୁ ଏବଂ କୌରମାନଙ୍କୁ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେଇଥିଲେ, ଧନୁବିଦ୍ୟା ଶିକ୍ଷା ଦେଇଥିଲେ ଏବଂ ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ହେଉଛନ୍ତି ଅଶ୍ୱତ୍ଥାମା. ଦ୍ରୋଣାଚାର୍ଯ୍ୟ ଅଶ୍ୱତ୍ଥାମା କଥା କହିବା ତେଣୁ ବର୍ତ୍ତମାନ ସେ କହୁଛନ୍ତି ଭଗବାନ ବିଷ୍ଣୁଙ୍କ କର୍ଣ୍ଣ କର୍ଣ୍ଣ ହେଉଛନ୍ତି ପୃଥିବୀର ପୁତ୍ର. ସେ ବିବାହ କରିବା ପୂର୍ବରୁ ଏ କର୍ଣ୍ଣଙ୍କୁ ଜାତ କରାଇଥିଲେ, କାରଣ ତାଙ୍କୁ ଯେଉଁ ଦୁର୍ବା ଦୁର୍ବାସ ଦେଇଥିଲେ ମନ୍ତ୍ର ଦେଇଥିଲେ ଦେବ ସମାନ ମନ୍ତ୍ର ସମାନ କରିଥିଲେ ସେ. ତେଣୁ ସେଠି ପରୀକ୍ଷା କରିବା ପାଇଁ ସେ ସୂର୍ଯ୍ୟଦେବଙ୍କୁ ଆହ୍ୱାନ କରିଥିଲେ. ସୂର୍ଯ୍ୟଦେବ ଆସି ପହଞ୍ଚିଲେ ସେତେବେଳେ ସେତେବେଳେ କହିଲେ ମୋତେ କ୍ଷମା କରନ୍ତୁ, ମୁଁ ଏଇ ପରୀକ୍ଷା କରିବା ପାଇଁ ଆପଣଙ୍କୁ ଚିନ୍ତା ସ୍ମରଣ କରିଥିଲି. ତେଣୁ ସୂର୍ଯ୍ୟଦେବ କହିଲେ ଯେହେତୁ ବର୍ତ୍ତମାନ ମୁଁ ବୋଇଦେଇକି ରହିଛି ତେଣୁ ତୁମେ ମୋ ପାଖକୁ ଗୋଟେ ପୁତ୍ର ଯାହା କରିବେ କରିବ. ସେ କହିଲେ ମୁଁ ବର୍ତ୍ତମାନ ବିବାହ କରେ ନାହିଁ. ତେଣୁକରି କହିଲା ସେ ତାଙ୍କର କର୍ମରୁ ଯାହା ହେଇଥିଲେ ତାଙ୍କ ନାମ ହେଉଛି କର୍ଣ୍ଣ. ତେଣୁ ଇଏ ଆମର ଯେଉଁ ରହିଛନ୍ତି କୁନ୍ତିଦେବୀ ସେ ପୁତ୍ରକୁ ନଦୀରେ ବସେଇ ଦେଇଥିଲେ, ତାପରେ ଆଉ ଜଣେ ତାଙ୍କୁ ରକ୍ଷା କରିଥିଲେ. ତେଣୁ ସେ ଦାସପୁତ୍ର ହିସାବରେ ଯାହା ହେଉଛି ସୀତାରାମ ଦାସପୁତ୍ର ରୂପରେ ପ୍ରସିଦ୍ଧ ଥିଲେ ଇ କର୍ଣ୍ଣ. ଇଏ ମଧ୍ୟ ମହାନ ଯୋଦ୍ଧା ଥିଲେ କର୍ଣ୍ଣ. ଏବଂ ଭଗବାନ ବିଷ୍ଣୁଙ୍କ କର୍ମାଚ କୃପାତ୍ର ସମିତି କୃପ କୃପାଚାର୍ଯ୍ୟ ଏ କୃପ ଏବଂ କୃପି ଏ ଦୁଇ ଜଣ ହେଉଛନ୍ତି ଗାଁର ଭାଇ ଭଉଣୀ. ଏମାନେ ହେଉଛନ୍ତି ଶରଦଭାନଙ୍କର ପୁତ୍ର ଋଷି ଜାଣିଥିଲେ ଶରଦଭାନ ଋଷି, ଯିଏକି ଜଣେ ଅପ୍ସରା ଜାନପତି ନାମକ ଅପ୍ସରାକୁ ଦେଖି ତାଙ୍କର ଦୁର୍ଯ୍ୟସ୍କରଣ ହୋଇଥିଲା ଏବଂ ସେଇଥିରୁ ଏଇ ଦୁଇଟି ସେ ନିଜ ଦୁଇଠାରେ ବିଭକ୍ତ ହୋଇଯାଇଥିଲା, ଗୋଟେ ଘାସ ଉପରେ ପଡ଼ିଥିଲା. ତେଣୁ ସେ ସମୟରେ ଏଇ ଦୁଇ ଜଣ ଯାହା ଥିଲେ ଜଣେ କୃପାଚାର୍ଯ୍ୟ ଆଉ ଜଣେ ହେଉଛି କୃପି. ତେଣୁ କୃପାଚାର୍ଯ୍ୟ ଏବଂ କୃପିକୁ ଭୀଷ୍ମଦେବ ନେଇ ରଖିଥିଲେ, ତାଙ୍କୁ ତାଙ୍କର ରାଜ୍ୟରେ ସ୍ଥାନ ଦେଇଥିଲେ. ତେଣୁ କୃପାଚାର୍ଯ୍ୟ କୃପି ବିବାହ କରିଥିଲେ ଦ୍ରୋଣାଚାର୍ଯ୍ୟଙ୍କୁ. ତେଣୁ ତାଙ୍କର ପୁତ୍ର ହେଉଛନ୍ତି ଏଇ ଅଶ୍ୱତ୍ଥାମା. ଅଶ୍ୱତ୍ଥାମା କହିଲେ ସେ ହେଉଛନ୍ତି ଶିବଜୀ ଜନ୍ମ ଏବଂ କାମ ଓ କ୍ରୋଧର ସମ୍ମିଳିତ ଅଂଶରେ ଅଶ୍ୱତ୍ଥାମା ଯାହା ହୋଇଛି କହିଲେ ଅଶ୍ୱତ୍ଥାମା ବର୍ତ୍ତମାନ ମଧ୍ୟ ଅମର ଅଛନ୍ତି. ତାଙ୍କ ମଣି ମଥାରେ ଗୋଟେ ମଣି ଥିଲା, ତାଙ୍କ ମଣିକୁ ନେଇଯାଇଥିଲେ ଅର୍ଜୁନ ଛିନ୍ନ କରିକି ନେଇଯାଇଥିଲେ. ସେ ଭାଗବତ ପ୍ରଥମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ପ୍ରଥମ ସ୍କନ୍ଧରେ ଅଧ୍ୟାୟରେ ଗୋଟେ ବର୍ଣ୍ଣନା କରାଯାଇଛି ସପ୍ତମ ଅଧ୍ୟାୟରେ ଅଧ୍ୟାୟ ବର୍ଣ୍ଣନା କରାଯାଇଛି. ତେଣୁ ଇଏ କୃପସ୍ତ ସମିତି ଏମାନେ ଯୁଦ୍ଧରେ ପରାଜୟ କରନ୍ତି ନାହିଁ, ଯୁଦ୍ଧରେ ସର୍ବଦା ବିଜୟ ଲାଭ କରନ୍ତି ସମିତି ଯାହା. ଏବଂ ଅଶ୍ୱତ୍ଥାମା ବିକର୍ଣ୍ଣ ବିକର୍ଣ୍ଣ ହେଉଛନ୍ତି ଦୁର୍ଯ୍ୟୋଧନର ଭାଇ, ଇଏ ଧୃତରାଷ୍ଟ୍ରଙ୍କ ପୁତ୍ର ବିକର୍ଣ୍ଣ ଶୈପୁତ୍ର ପୁତ୍ର. ଏବଂ ସମଦତ୍ତି ସମଦତ୍ତ ହେଉଛନ୍ତି ସମଦତ୍ତଙ୍କ ପୁତ୍ର, ଇଏ ହେଉଛନ୍ତି ସମଦତ୍ତ ହେଉଛନ୍ତି ଯିଏ ନା ଗୁରୁବଂଶୀର ମହାରାଜ ଥିଲେ, ଗୁରୁବଂଶୀର ଜଣେ ରାଜା ଥିଲେ, ତାଙ୍କ ନାମ ହେଉଛି ପ୍ରତୀକ. ପ୍ରତୀକଙ୍କର ପୁତ୍ର ହେଉଛନ୍ତି ବାଲୁକ, ବାଲୁକଙ୍କର ପୁତ୍ର ହେଉଛନ୍ତି ଇଏ ସମଦତ୍ତ. ସମାଧାନ ପତ୍ର ହେଉଛନ୍ତି ସମଦତି ବା ଭୂମି ସଭା। ତେଣୁ ଏହି ଭାବରେ ଏମାନେ ସମଦତି ପ୍ରତି ଗଜ ଭୂମି ସଭା ତାଙ୍କର ଇଏରେ ଅଛନ୍ତି, ତାଙ୍କ ଦଳରେ ଅଛନ୍ତି, ପୌରମାନଙ୍କ ଦଳରେ ଅଛନ୍ତି। ତେଣୁ ସେ ତାପରେ କହିଲେ ଯେ ଅନିଜ ବହୁ ସୁରା, ଏଇଭଳିଆ ବହୁତ ସୁରା ବହୁତ ଯୋଦ୍ଧାମାନେ ଅଛନ୍ତି ଆପଣଙ୍କର ଆପଣଙ୍କ ସୈନ୍ୟମାନେ ଅଛନ୍ତି। ଅନିଷ୍ଠ ଭାବ ସୁରା ମଦର୍ଥ ଚକ୍ର ଜୀବିକା, ମଦର୍ଥ ଚକ୍ର ଜୀବିକା ହେଲେ ମୋ ପାଇଁ ସେମାନେ ଜୀବନ ତ୍ୟାଗ କରିଦେଇଛନ୍ତି। ମଦର୍ଥ ଚକ୍ର ଜୀବିକା ପ୍ରକୃତରେ ଏଇଥିରେ ସରସ୍ୱତୀ ଦେବୀ ତାଙ୍କ ବିବାହରେ ରହି କଥା କହିଛନ୍ତି ଯେ ସେମାନେ ଯୁଦ୍ଧ ହେବା ପୂର୍ବରୁ ସେ କହିଲେ ତାଙ୍କ ପାଠ ବାରିପଟା ଏମାନେ ତ୍ୟକ୍ତ ଜୀବିକା, ସେମାନେ ମୃତ୍ୟୁବରଣ କରିଛନ୍ତି, ଜୀବନ ତ୍ୟାଗ କରିଦେଇଛନ୍ତି ମୋ ପାଇଁ। କିନ୍ତୁ ଭଗବାନ ଭଗବତ ଗୀତାରେ କହିଲେ ବା ସୂର୍ଯ୍ୟ ଅର୍ଜୁନ କହିଲେ ଯେ ସ୍ମାତ ପ୍ରତିଷ୍ଠ ଯଶୋ ରହସ୍ୟ ଜିତ୍ୱା ସ୍ୱତ୍ର ଭୂମିକ ରାଜା ସର୍ବଧନ ମୟ ଦେବା ଜାଗା ପ୍ରଭବ ଅନ୍ୟତ ମାତ୍ର ବଛା ସୁଖାନ୍ତି। ଅର୍ଜୁନ ଯେଉଁ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ ଭଗବାନ ତାଙ୍କୁ ଦେଖେଇ ଦେଲେ ଈଶ୍ୱରଙ୍କ ଯୁଗରେ ତାଙ୍କୁ ଦେଖେଇ ଦେଲେ ଦେଖ ଏମାନେ ସବୁ ମୃତ୍ୟୁବରଣ କରିଛନ୍ତି, ତସ୍ମାତ୍ ତେଣୁ ତମେ ଉଠ ଉଠିକି ଯୁଦ୍ଧ କର, ତସ୍ମାତ୍ ଉଦ୍ଦିଷ୍ଟ ଯଶ ରହସ୍ୟ ପ୍ରକୃତରେ ଯୁଦ୍ଧରେ ପ୍ରକୃତରେ ଯଶ ହେଉଛନ୍ତି ଭଗବାନ କୃଷ୍ଣ, କିନ୍ତୁ ସେ ଯଶ ନ ନେଇକି ସେ ସବୁ ପ୍ରଦାନ କରିଥିଲେ ତାଙ୍କର ଭକ୍ତ ଅର୍ଜୁନଙ୍କୁ ପ୍ରଦାନ କରିଥିଲେ। କାରଣ ଏ ଘଟଣାଟି ରହିଛି ମହାଭାରତ ଯୁଦ୍ଧରେ ଯେ ଭୀମଙ୍କର ପୁତ୍ର ଘଟୋତ୍କଚ ଆଉ ଜଣେ କିଏ ଥିଲେ ଯାହାକୁ ସିଏ
ଶସ୍ତ୍ର ବୋଲି କୁହାଯାଏ। ତେଣୁ ଏଇ ନାନା ଶସ୍ତ୍ର ପ୍ରହାରଣା
ଋତବର୍ମା ଶଲ୍ୟ ଆଦି ପରି ଅନ୍ୟ ଅନେକ ବୀର ଯୋଦ୍ଧା ଦୁର୍ଯ୍ୟୋଧନ ଜୀବନ ପାର କରିବା ପାଇଁ ଦୃଢ଼ନିଷ୍ଠ ହୋଇଯାଇଛନ୍ତି। ଅନେକ ଥର ଏହା କହିଯାଇପାରେ ଯେ ଏମାନେ ସମସ୍ତେ ପାପାଚଳି ଦୁର୍ଯ୍ୟୋଧନ ଦଳରେ ଯୋଗ ଦେଇ କୁରୁକ୍ଷେତ୍ର ଯୁଦ୍ଧରେ ମୃତ୍ୟୁବରଣ କରିବେ। ଅବଶ୍ୟ ଉପରେ କୁହାଯାଇଥିବା ଏସବୁ ଯୋଦ୍ଧାମାନଙ୍କର ସମ୍ମିଳିତ ବୈବୃତ୍ତି ଉପରେ ବିଶ୍ୱାସ କରି ଦୁର୍ଯ୍ୟୋଧନ ଯୁଦ୍ଧରେ ବିଜୟ କରିବେ ଖୁବ୍ ଆଶା କରିଥିଲା। ତେଣୁ ଏହିଭଳି ଭାବରେ ସେ ଦୁର୍ଯ୍ୟୋଧନ ଯୁଦ୍ଧ ଆରମ୍ଭ ପୂର୍ବରୁ ଗୁରୁମୁଖକୁ ଯାଇ ଏହିଭଳି ଭାବରେ ପାଣ୍ଡବମାନଙ୍କ ବିଷୟରେ ଏବଂ ନିଜ ପୌରମାନଙ୍କ ବିଷୟରେ କହିଲେ କହିଛନ୍ତି। କହିଲା ପରେ ସେ ଯେତେବେଳେ ଅନୁରୋଧ କରିବେ ଯେ ଆମେ ଭୀଷ୍ମଙ୍କୁ ସୁରକ୍ଷା ପ୍ରଦାନ କରିବା, ତାଙ୍କର ଯଦି ସେ ସୁରକ୍ଷିତ ରହିବେ ତାହେଲେ ଆମେ ଝଗଡ଼ା କରିବା, ଏହି ବିଷୟରେ କହିବାରୁ ପାଣ୍ଡବମାନଙ୍କ ପୌରମାନଙ୍କ ପକ୍ଷରୁ ଭୀଷ୍ମଦେବ ତାଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ ତାଙ୍କର ସମ୍ମାନ କଲେ। ତେଣୁ ପରମାନଙ୍କର ସମସ୍ତେ ଯେତେ ଦାସ ଶଙ୍ଖ ପିଲା ସେ ନାଁ କଲେ, ଭୀଷଣ ଶଙ୍ଖ ନାଁ କଲେ। କିନ୍ତୁ ସେ ଶଙ୍ଖ କେବଳ ସଶବ୍ଦ ତୁମର ଭାବେ ବୋଲି କୁହାଯାଇଛି। ସେ ଶବ୍ଦ ଯଦିଓ ଭୀଷଣ ଶବ୍ଦ ହେଲା କିନ୍ତୁ ତାଦ୍ୱାରା ପାଣ୍ଡବ ପକ୍ଷରେ କିଛି କୌଣସି ତାଙ୍କ ଉପରେ କିଛି ପ୍ରଭାବ ପଡ଼ିଲା ନାହିଁ। କିନ୍ତୁ ଅନ୍ୟ ପକ୍ଷରେ ପାଣ୍ଡବମାନେ ଯେତେବେଳେ ଶଙ୍ଖ ନାଁ କଲେ, ଆମେ ଯେତେବେଳେ ଭୀଷ୍ମରେ ପ୍ରଥମେ ସଣ୍ଡେ ପ୍ରଭାବ କଥା କହିଥିଲି ଏହି ଶ୍ଳୋକଟିକୁ କହିଥିଲି ତଥା କ'ଣ ପାଣ୍ଡବମାନେ ଯେତେବେଳେ ଆରମ୍ଭ କରିଛନ୍ତି ତଥାପି ଶ୍ରୁତି ମହାପି ସଙ୍ଗରେ ଯେଉଁ ମାଧବ ପାଣ୍ଡବ ସହିତ ଦିବ୍ୟ ସ୍ୱପ୍ନ ପ୍ରଦାନ କରୁ ଏହି ଚଉଦ ନମ୍ବର ଶ୍ଳୋକଟି କହିଥିଲି ମନେ ଅଛି ଆରମ୍ଭ କରିଥିଲେ ଏହି ଶ୍ଳୋକଟି ଭଗବତୀ। ଯାହା ହଉ ଏଭଳି ଭାବରେ ଯେତେବେଳେ ପାଣ୍ଡବମାନେ ସଂକ୍ରାନ୍ତ କରିବେ ସେ ଶଙ୍ଖକୁ ବର୍ଣ୍ଣନା କରାଯାଇଛି ଯେଉଁ ଦିବ୍ୟ ଶଙ୍ଖ, ଦିବ୍ୟ ଶଙ୍ଖ ସେ ଶଙ୍ଖର ପ୍ରଭାବରେ ସଞ୍ଜୟ କହୁଛନ୍ତି ଧୃତରାଷ୍ଟ୍ରଙ୍କୁ ଯେ ସେ ସବୁଷ ଧୃତରାଷ୍ଟ୍ରଣା ହୃଦୟ ବେଦା ଯାଏ ଏଇ ଯେଉଁ ଶଙ୍ଖନାଥ କଲେ ଏ ଶଙ୍ଖନାଥ ଦ୍ୱାରା ଆପଣଙ୍କର ପୁତ୍ରମାନେ ସବୁ ତାଙ୍କ ହୃଦୟ ବେଦା ହୋଇଗଲା। ଏଇଠୁ ଜଣାପଡ଼ିଥିଲା ଯେ ପ୍ରକୃତରେ ପୌରପକ୍ଷ ପରାଜୟ ଲାଭ କରିବେ, ପାଣ୍ଡବ ପକ୍ଷ ଜୟଲାଭ କରିବେ। ଏସବୁ ବହୁତ ପ୍ରକାର ସୂଚନା ସବୁ ଆଗକୁ ସବୁ ମିଳିଯାଉଛି, ଏହି ଶ୍ଳୋକମାନଙ୍କୁ ସବୁ ମିଳିଯାଉଛି। ତେଣୁ ଏଭଳି ଭାବରେ ଆମର କଥା ବିଶ୍ରାମ ପୂର୍ବରୁ କିଛି ପ୍ରଶ୍ନ ଅଛି
ଯାହା ସୁଯୋଗ।